ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ସ୍ୱାସ୍ଥ୍ୟ ବିଭାଗର କାମକାଜର ସମୀକ୍ଷା କରିଛନ୍। ବୈଠକଟି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ପୁନର୍ବିକାଶ କାମ ବାବଦେ ଆଲୋଚନା କରାଯାଇଥିଲା। କଟକ ମେଡିକାଲ କଲେଜକେ ବିଶ୍ୱସ୍ତରୀୟ ଢାଞ୍ଚାଥି ବିକଶିତ କରିବା ଲାଗି ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯିବା, ଡାକ୍ତରଖାନା ପରିସରନ 5 ଏକର ଜାଗାଥି 17 ମହଲାର ଗୋଟେ ପାର୍କିଂ ବ୍ୟବସ୍ଥା କରାଯିବା, କଟକ ମେଡିକାଲ ଆଉ ଆଚାର୍ଯ୍ୟ ହରିହର ମେଡିକାଲ କଲେଜକେ ଆସୁଥିବା ଲୋକେ ଇତାର ବ୍ୟବହାର କରିପାରିବେ, ମେଡିକାଲ କଲେଜ ପରିସରନ ରୋଗୀମାନଙ୍କର ସମ୍ପର୍କୀୟମାନଙ୍କ ଲାଗି ବିଶ୍ରାମ ଘର ତିଆରି କରାଯିବା, ମେଡିକାଲ ପାଖେ 13 ହାଉସିଂ ଟାୱାର ତିଆରି ଚାଲିଛି, ପାଣିକୋଇଲି ଟ୍ରମା କେୟାର କେନ୍ଦ୍ରକେ ଖୁବ୍ ଜଲ୍ଦି କାର୍ଯ୍ୟକାରୀ କରାଯିବା ବୋଲି ବୈଠକଟି ନିଷ୍ପତ୍ତି ନିଆଯାଇଛି। ବୈଠକଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଉ ସ୍ୱାସ୍ଥ୍ୟ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। ପୃଥିବୀର ସବୁନୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ ନାଟକ ଭାବେ ପରିଚିତ ବରଗଡ଼ର ଧନୁଯାତ୍ରା ମହୋତ୍ସବ ଆଇଷ୍ଠାନ ମୂଳ ହେଉଛି। ଧନୁଯାତ୍ରା ଆଇବା 11 ଦିନ ତକ ଚାଲବା ଆଉ ମଥୁରା ନଗରୀନ ସାଜିଥିବା ବରଗଡ଼ ସହରନ କଂସ ମହାରାଜଙ୍କର ରାଜୁତି ଚାଲବା। ଏଥିଲାଗି ଧନୁଯାତ୍ରା ମହୋତ୍ସବ କମିଟି ତରଫୁ ସବୁ ତୟାରି ଶେଷ କ୍ଷେପ୍ତି ପହଞ୍ଚିଛି। ବରଗଡ଼ ହାଟପଦାନ କଂସ ମହାରାଜଙ୍କର ରାଜଦରବାର ତିଆରି କରାଯାଇଥିବା ବେଳେ ନିଶାମଣି ହାଇସ୍କୁଲ ପଡ଼ିଆନ ରଙ୍ଗମହଲ କରାଯାଇଛି। ଏ ବଛର ଧନୁଯାତ୍ରା ମହୋତ୍ସବ ୟୁଟ୍ୟୁବ୍ ଚ୍ୟାନେଲଟି ସିଧା ପ୍ରସାରଣ କରାଯିବା, ଯେଉଁଟାକି ଦେଶ ଆଉ ଦେଶ ବାହାରେ ରହୁଥିବା କଳାକାରମାନେ ସିଧା ପ୍ରସାରଣ ଦେଖିପାରିବେ। 2025-26 ଖରିଫ ଧାନ ଘିନାକେ ନେଇକରି ଗଲାକାଲି ଭୁବନେଶ୍ୱରନ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ବୈଠକ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଚାଷୀମାନଙ୍କୁ ଧାନଘିନା ପ୍ରକ୍ରିୟାଥି ସହଯୋଗ କରବାର ଓ ସେମାନଙ୍କର ସମସ୍ୟାର ତୁର୍ତ୍ତି ସମାଧାନ ଲାଗି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟର 11 ଜିଲ୍ଲାନ ମଣ୍ଡିମାନଙ୍କେ ଧାନଘିନା ପ୍ରକ୍ରିୟା ସୁରୁଖୁରୁତି ଚାଲିଛି ଆଉ ଏପତକ ରାଇଜେ 4,49,294 ମେଟ୍ରିକ ଟନ୍ ଧାନ ଘିନା ସରିଲାନ। ବରଗଡ଼ ଜିଲ୍ଲାନ ସବୁନୁ ଜହ 36,356 ଜଣ ଚାଷୀ 1,63,288 ମେଟ୍ରିକ ଟନ୍ ଧାନ ବିକିଛନ୍। ଏହା ତକ ରାଇଜେ 9,41,433 ଜଣ ଚାଷୀଙ୍କୁ ଟୋକନ ଦିଆଯାଇଛି ବୋଲି ବୈଠକନୁ ସୂଚନା ମିଳିଛି। ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆଜି ରାଇଜେ 491 ଅଙ୍ଗନବାଡ଼ି କେନ୍ଦ୍ରର ଶୁଭାରମ୍ଭ କରାଯିବା। ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟ ଆବାସୀ ଜରିଆ ଉପମୁଖ୍ୟମନ୍ତ୍ରୀ ଆଉ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ା ଇତାର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ସିଏସ୍ଆଇଆର୍ ଆଇଏମ୍ଏମ୍ଟିନ ଗଲାକାଲି ଓଡ଼ିଶାର ପାରମ୍ପରିକ ଧାତୁ ଶିଳ୍ପର ପୁନରୁତ୍ଥାନ ଲାଗି ଗୋଟିଏ କର୍ମଶାଳା ଆଉ ପ୍ରଶିକ୍ଷଣ ଶିବିର ହୋଇଯାଇଛି। କାର୍ଯ୍ୟକ୍ରମଟି ହସ୍ତଶିଳ୍ପ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇକରି ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରିକି ଉଚ୍ଚା ଦର୍ଜାର କଂସା ପିତଲ ଆଉ ଡୋକ୍ରା ହସ୍ତଶିଳ୍ପର ଉତ୍ପାଦନ କରିକି ବିକ୍ରି କରାଯାଇପାରବା ବୋଲି କହିଛନ୍। ଇତାର ଜରିଆ ଏ ଶିଳ୍ପତି କାମ କରୁଥିବା କାରିଗରମାନଙ୍କର ଆର୍ଥିକ ଅଭିବୃଦ୍ଧି ହୋଇପାରବା ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍। ରାଜ୍ୟ ପୁଲିସ୍ ମୁଖ୍ୟାଳୟନ 4 ତଟବର୍ତ୍ତୀ ସମନ୍ୱୟ ସମିତି ବାବଦ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ଗଲାକାଲି ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମ୍ବ୍ରାଞ୍ଚ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ସୁରକ୍ଷା ବାବଦ ଭିନ୍ ଭିନ୍ ପ୍ରସଙ୍ଗଟି ଆଲୋଚନା ହୋଇଥିଲା। ବୈଠକଟି ଓଡ଼ିଶା ପୁଲିସ୍ ଆଉ ତେଲ କମ୍ପାନୀମାନଙ୍କର ଭିତରେ ଜରୁରୀ ସହଯୋଗ ଆଉ ତାଲମେଲ ବାବଦେ ବିଲ୍ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଆଇଷ୍ଠାନ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ସମାରୋହ ମୂଲ ହେବା। ଏଥର ରାଜ୍ୟ କ୍ରୀଡ଼ା ଆଉ ଯୁବ ବ୍ୟାପାର ବିଭାଗ ତରଫୁ ପ୍ରଗତିର ସାରଥି ଆମ ଯୁବଶକ୍ତି ବାର୍ତ୍ତା ନେଇକରି ଏହି ମହୋତ୍ସବର ଆୟୋଜନ କରାଯାଉଛି। ମହୋତ୍ସବ 3 ଦିନ ତକ ଚାଲବା। 2025-26 ଶିକ୍ଷା ବଛର ଲାଗି ଭିନ୍ ଭିନ୍ ବର୍ଗଥି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ଆଇଷ୍ଠାନୁ ଆବେଦନ ପ୍ରକ୍ରିୟା ମୂଲ ହେଉଛି। ଇଟା ଆଇବା ଜାନୁଆରୀ 10 ତକ ଚାଲବା। ସବୁ ପୁରସ୍କାର ଲାଗି www.msp.odisha.gov.in ଆବେଦନ କରାଯାଇପାରବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ ସୂଚନା ଦିଆଯାଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ତରଫୁ ଆଜି ଯୋଗାଯୋଗ ଭିତ୍ତିକ ଉପଗ୍ରହ ବ୍ଲୁ ବର୍ଡ ବ୍ଲକ 2ର ଉତ୍କ୍ଷେପଣ କରାଯିବା। ସକାଳର 8:54 ଇତାର ଉତ୍କ୍ଷେପଣ କରାଯିବା। ଆମେରିକାର ଏଏସ୍ଟି ସ୍ପେସ୍ ମୋବାଇଲ ଉପଗ୍ରହକେ ପୃଥିବୀର ନିମ୍ନ କକ୍ଷ ପଥନ LVM3M6 ଜରିଆ ଇତାର ଉତ୍କ୍ଷେପଣ କରାଯିବା। ଇଟା ପୃଥିବୀର ସବୁନୁ ବଡ଼ ବାଣିଜ୍ୟିକ ଉପଗ୍ରହ ହେବା। ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନ ଗଲାକାଲି ମହାନଦୀ ଉତ୍ସବ 2025 ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଆଉ ଅଲଗା ଅତିଥିମାନେ ଯୋଗ ଦେଇକରି ସୁବର୍ଣ୍ଣପୁର ଜିଲ୍ଲା ସାହିତ୍ୟ ସଂସ୍କୃତି ଓ ସଭ୍ୟତାକେ ସଂସ୍କାରିତ କରିବାର ସହିତ ଓଡ଼ିଆ ଅସ୍ମିତାକେ ବରକସ କରିଛି ବୋଲି କହିଛନ୍। ପାଣିପାଗ ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା ହପ୍ତେ ତକ ରାତିର ତାପମାତ୍ରା ନାଇଁ ବଦଲେ। ଆଇବା 24 ଘଣ୍ଟା ଭିତରେ ଘନା କୁହୁଡ଼ି ହେବାର କି ନେଇକରି ସୁବର୍ଣ୍ଣପୁର ଝାରସୁଗୁଡ଼ା ସୁନ୍ଦରଗଡ଼ ଆଉ କନ୍ଧମାଳ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।